ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସଫଳ, ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ। ବିଧାୟକମାନଙ୍କ ଦକ୍ଷତା ଏବଂ କାର୍ଯ୍ୟକଳାପରେ ସୁଧାର ଆଣିବା ଉପରେ ବାଚସ୍ପତି ଓମ୍ ବିର୍ଲାଙ୍କ ଗୁରୁତ୍ୱ ପ୍ରଦାନ। ଜମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। ଆଜିଠାରୁ ପାଞ୍ଚଦିନିଆ ଉଜ୍ବେକିସ୍ତାନ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ ଦେଶରେ ମଙ୍କିପକ୍ସର କ୍ଲେଡ୍ 1B ଭାରିଆଣ୍ଟ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସଫଳ ହୋଇଛି। ନ୍ୟୁୟର୍କରେ ସମ୍ବାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ଆୟୋଜିତ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି, ଭାରତୀୟ ଆମେରିକୀୟ ସମୁଦାୟ ଦୃଢ଼ ସମ୍ପର୍କ ସ୍ଥାପନ କରିଛନ୍ତି। ବିଦେଶ ସଚିବ କହିଛନ୍ତି, ଆମେରିକାରେ ରହିଥିବା ଭାରତୀୟ ବଂଶୋଦ୍ଭବ ଉଭୟ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି। ସେ କହିଛନ୍ତି, ଶ୍ରୀ ମୋଦିଙ୍କ ଯାତ୍ରା ଉଦ୍ୟୋଗ ବିକାଶ କ୍ଷେତ୍ରରେ ସଫଳ ହୋଇଥିବା କ୍ୱାଡ୍ ସଂଯୁକ୍ତ ବକ୍ତବ୍ୟ, ଭାରତ ଆମେରିକା ଦ୍ୱିପକ୍ଷୀୟ ବକ୍ତବ୍ୟ ଓ ମୁଖ୍ୟ ପରିଚାଳନା ଅଧିକାରୀମାନଙ୍କ ସହ ବିଚାର ବିମର୍ଶରୁ ସ୍ପଷ୍ଟ ହୋଇଛି। ଶ୍ରୀ ମିସ୍ତ୍ରୀ କହିଛନ୍ତି, ମୁଖ୍ୟ ପରିଚାଳନା ଅଧିକାରୀମାନଙ୍କ ସହ ବିଚାର ବିମର୍ଶରେ ବିଶେଷ କରି କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ଷେତ୍ରରେ ଭାରତର ବ୍ୟବସାୟ ନିମନ୍ତେ ଉତ୍ସାହ ପ୍ରକାଶ ପାଇଥିବା ଜଣାପଡ଼ିଛି। ବିଦେଶ ସଚିବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ଯୋଗୁଁ ଦ୍ୱିପକ୍ଷୀୟ ଏବଂ ବହୁପକ୍ଷୀୟ ସମ୍ପର୍କରେ ଦୃଢ଼ତା ଆସିଛି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଶ୍ୱ ନେତାଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିଥିଲେ। ଶ୍ରୀ ମିସ୍ତ୍ରୀ କହିଛନ୍ତି, ନେପାଳ ପ୍ରଧାନମନ୍ତ୍ରୀ ଓ ଶ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଏବଂ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। କୁଏତର ଯୁବରାଜଙ୍କ ସହ ହୋଇଥିବା ବୈଠକରେ ଉଭୟ ଦେଶ ଆଗାମୀ ଦିନ ଲାଗି ବିଚାର ବିମର୍ଶ କରିଥିଲେ। ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଗାଜାରେ ଉପୁଜିଥିବା ସଙ୍କଟ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଶ୍ରୀ ମୋଦି କହିଥିଲେ, ଉଭୟ ଦେଶ ମଧ୍ୟରେ ବିବାଦର ସମାଧାନ ହେଲେ ସମ୍ପୃକ୍ତ ଅଞ୍ଚଳରେ ସ୍ଥାୟୀ ରୂପେ ଶାନ୍ତି ସ୍ଥାପନ ହୋଇପାରିବ। ପାଲେଷ୍ଟାଇନ୍ ରାଷ୍ଟ୍ରପତି ଭାରତଠାରୁ ମିଳିଥିବା ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଭାରତ ସ୍ଥାୟୀ ରୂପେ ଶାନ୍ତି ସ୍ଥାପନ ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପୋଷଣ କରିଥିଲେ। ଶ୍ରୀ ମିସ୍ତ୍ରୀ କହିଛନ୍ତି, ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସିଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁଦ୍ଧ ଶେଷ କରିବା ନିମନ୍ତେ ଉପାୟ ବାହାର କରିବା ଲାଗି ଯେଉଁ ପ୍ରୟାସ କରୁଛନ୍ତି ସେଥିଲାଗି ସେ କୃତଜ୍ଞତା ଜ୍ଞାପନ କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦରେ ଅଗ୍ରଗତି ସମ୍ପର୍କରେ ବୈଦେଶିକ ସଚିବ କହିଛନ୍ତି, ପ୍ରଥମ ଥର ଜାତିସଂଘ ଶିଖର ସମ୍ମିଳନୀରେ ଏନେଇ ଏକ ସ୍ୱତନ୍ତ୍ର ପ୍ରସଙ୍ଗ ସାମିଲ କରାଯାଇଛି। ଭାରତ ଏ ଦିଗରେ ଏକ ତଥ୍ୟପୂର୍ଣ୍ଣ ବିଚାର ଆଲୋଚନା ଆରମ୍ଭ ହେବା ନେଇ ଅପେକ୍ଷା କରିଛି ବୋଲି ଶ୍ରୀ ମିସ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଧାୟକମାନଙ୍କ ଦକ୍ଷତା ଏବଂ କାର୍ଯ୍ୟକଳାପରେ ସୁଧାର ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଦୁଇଦିନିଆ 10ମ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ ଭାରତ ପକ୍ଷର ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଯେଭଳି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ସେ କହିଛନ୍ତି, ଲୋକଙ୍କ ନୀତିଦିନିଆ ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜ୍ଞାନକୌଶଳକୁ ଉପଯୋଗ କରି ଜନପ୍ରତିନିଧିମାନେ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉପାୟ ବାହାର କରିବା ଉଚିତ। ସମାବେଶୀ ବିକାଶ ଏବଂ ଶାସନ ନିମନ୍ତେ ଲୋକତାନ୍ତ୍ରିକ ସଂସ୍ଥାନ ଓ କାର୍ଯ୍ୟପାଳିକା ନିଜର ଭୂମିକା ଦୃଢ଼ତାର ସହ ସମ୍ପନ୍ନ କରିବା ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 46 ଜଣ ବାଚସ୍ପତି, 25 ଜଣ ଅଧ୍ୟକ୍ଷ ଏବଂ 14 ଜଣ ଉପାଧ୍ୟକ୍ଷ ଭାଗ ନେଇଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ସମାବେଶୀ ବିକାଶ ନିମନ୍ତେ ବ୍ୟବସ୍ଥାପକର ଭୂମିକା। ତୃତୀୟ ଥର କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାର ପ୍ରଥମ 100 ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ଭିତ୍ତିଭୂମି ନିର୍ମାଣ, ସାମାଜିକ କଲ୍ୟାଣ, ମଧ୍ୟମ ବର୍ଗ, କୃଷକ ଏବଂ ମହିଳାଙ୍କ ବିକାଶ ନିମନ୍ତେ 15 ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଛି। ବିଶେଷ ଭାବେ ଗ୍ରାମାଞ୍ଚଳ ଏବଂ ଆର୍ଥିକ ଭାବେ ଅବହେଳିତ ମହିଳାଙ୍କ ବିକାଶ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ହେବାକୁ ଥିବା ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଦ୍ୱିତୀୟ ସଂସ୍କରଣକୁ ଉପରାଷ୍ଟ୍ରପତି ଜଗଦୀପ ଧଙ୍ଖଡ଼ ଆସନ୍ତାକାଲି ଉଦ୍ଘାଟନ କରିବେ। ଏହି 5 ଦିନିଆ ବାଣିଜ୍ୟ ମେଳା ଚଳିତ ମାସ 29 ତାରିଖରେ ଶେଷ ହେବ। ମେଳାରେ ଉତ୍ତରପ୍ରଦେଶର ବ୍ୟବସାୟ ଏବଂ ସଂସ୍କୃତି ସମ୍ବନ୍ଧିତ ପ୍ରଦର୍ଶନ ଅନୁଷ୍ଠିତ ହେବ। ଏହି ଶୋରେ ଭିଏତନାମ ସକ୍ରିୟ ଅଂଶଗ୍ରହଣ କରିବ। ଗତବର୍ଷ ଏହି ବାଣିଜ୍ୟ ମେଳାର ପ୍ରଥମ ସଂସ୍କରଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି 5 ଜିଲ୍ଲାର 26 ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ଏଥିରେ ଜାମ୍ମୁର ରିଆସି, ରାଜୌରୀ ଏବଂ ପୁଞ୍ଚ ତଥା କାଶ୍ମୀର ଘାଟିର ଶ୍ରୀନଗର ଏବଂ ବଡ଼ଗାମ ଜିଲ୍ଲା ରହିଛି। ଏହି ପର୍ଯ୍ୟାୟରେ 25,78,000 ଅଧିକ ମତଦାତା 39 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିଲାଗି ଗତ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଜାମ୍ମୁ କାଶ୍ମୀରରେ 3 ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯାଉଛି। ଭୋଟ୍ ଗ୍ରହଣ ପରେ 8 ମତଗଣନା ହେବ। ଗତ 18 ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 61% ମତଦାନ ହୋଇଥିଲା। ଆସନ୍ତା 1 ତୃତୀୟ ପର୍ଯ୍ୟାୟରେ 40 ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି 5 ଗସ୍ତରେ ଉଜ୍ବେକିସ୍ତାନ ଯାତ୍ରା କରିବେ। ଏହି ଯାତ୍ରା କାଳରେ ଅର୍ଥମନ୍ତ୍ରୀ ଆସନ୍ତାକାଲି ଓ ଗୁରୁବାର ସମରକନ୍ଦଠାରେ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ପରିଚାଳନା କମିଟିର 9 ବାର୍ଷିକ ବୈଠକରେ ଭାଗ ନେବେ। ଶ୍ରୀମତୀ ସୀତାରମଣ ଭାରତ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ଦ୍ୱିପକ୍ଷୀୟ ନିବେଶ ବୁଝାମଣାପତ୍ରରେ ସ୍ୱାକ୍ଷର କରିବେ। ଅର୍ଥମନ୍ତ୍ରୀ ଉଜ୍ବେକିସ୍ତାନ, କତାର ଏବଂ ଚୀନ୍ର ଅର୍ଥମନ୍ତ୍ରୀ ଏବଂ ଏଆଇଆଇବିର ଅଧ୍ୟକ୍ଷଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଯାତ୍ରା ସମୟରେ ଶ୍ରୀମତୀ ସୀତାରମଣ ଉଜ୍ବେକିସ୍ତାନ ରାଷ୍ଟ୍ରପତି ସୌକତ ମିର୍ଜିୟୋୟେବ୍‌ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ସମରକନ୍ଦ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ଲାଲବାହାଦୁର ଶାସ୍ତ୍ରୀ ସ୍ମାରକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜସ୍ଥାନ ଗସ୍ତରେ ଯାଉଛନ୍ତି। ଶ୍ରୀ ବୈଷ୍ଣବ ଜୟପୁରଠାରେ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ପରେ ସେ ଦଳର ପ୍ରଦେଶ ମହିଳା ମୋର୍ଚ୍ଚା ଦ୍ୱାରା ଆୟୋଜିତ ସଦସ୍ୟତା ଅଭିଯାନରେ ଅଂଶଗ୍ରହଣ କରିବେ। ଶ୍ରୀ ବୈଷ୍ଣବ ଗାନ୍ଧୀନଗର ରେଳଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ନିରୀକ୍ଷଣ କରିବା ସହ ସବାଇ ମାଧପୁର ରେଳଷ୍ଟେସନରୁ ସୁମେରଗଞ୍ଜ ମଣ୍ଡି ପର୍ଯ୍ୟନ୍ତ ରେଳଯାତ୍ରା କରିବେ। ଏହି ରେଳଯାତ୍ରା ସମୟରେ ଶ୍ରୀ ବୈଷ୍ଣବ ରେଳ ଟ୍ରାକ୍ ସୁରକ୍ଷା ପ୍ରଣାଳୀ କବଚର ନିରୀକ୍ଷଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ମଙ୍କିପକ୍ସର କ୍ଲେଡ୍-1B ଭାରିଆଣ୍ଟ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ସପ୍ତାହରେ UAEରୁ କେରଳ ଆସିଥିବା ଜଣେ ଯୁବକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି। ସୂଚନା ଅନୁଯାୟୀ ମଙ୍କିପକ୍ସ ସଂକ୍ରମଣ ଏକ ମାମୁଲି ସଂକ୍ରମଣ ଯାହା 2-4 ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ସାଧାରଣ ଚିକିତ୍ସା ବ୍ୟବସ୍ଥାରେ ଏହି ରୋଗ ଭଲ ହୋଇଥାଏ। ବଦଲାପୁର ଯୌନ ଶୋଷଣ ମାମଲାରେ ଅଭିଯୁକ୍ତର ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ 23 ଅଭିଯୁକ୍ତ ସଞ୍ଜୟ ସିନ୍ଦେଙ୍କୁ ଯାଞ୍ଚ ନିମନ୍ତେ ତଲୋଜା ଜେଲ୍ରୁ ବଦଲାପୁର ନିଆଯାଉଥିବା ବେଳେ ସେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେବା ସହ ଜଣେ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ତା'ର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସିନ୍ଦେଙ୍କୁ ଗତ ମାସରେ ଏକ ସ୍କୁଲ ପରିସରରେ 2 ନାବାଳିକାଙ୍କ ସହ ଦୁର୍ବ୍ୟବହାର ମାମଲାରେ ଗିରଫ କରାଯାଇଥିଲା। ରାଜ୍ୟ ସରକାର ଏହି ମାମଲାରେ ଏକ ସ୍ୱତନ୍ତ୍ର ଯାଞ୍ଚ ଦଳ ଗଠନ କରିଥିଲେ। ମୁମ୍ବାଇରେ ସମ୍ବାଦଦାତାମାନଙ୍କ ସହ ଆଲୋଚନା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ପୋଲିସ ଆତ୍ମରକ୍ଷା ନିମନ୍ତେ ଗୁଳି କରିବାରୁ ଅଭିଯୁକ୍ତର ମୃତ୍ୟୁ ଘଟିଛି। ପାକିସ୍ତାନ ସରକାର ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସିମ ମଲିକଙ୍କୁ ଆଇଏସ୍ଆଇ ପ୍ରମୁଖ ଭାବେ ନିଯୁକ୍ତ କରିଛନ୍ତି। ଆଇଏସ୍ଆଇ ଘୋଷଣା ମୁତାବକ ଲେଫ୍ଟନାଣ୍ଟ ଜେନେରାଲ ମଲିକ ପାକିସ୍ତାନର ଆଇଏସ୍ଆଇ ପ୍ରମୁଖ ଭାବେ ନଦିମ ଅଞ୍ଜୁମ୍ଙ୍କ ସ୍ଥାନରେ ଯୋଗଦେବେ ଏବଂ ଆସନ୍ତା 30 ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀଲଙ୍କାର ନବମ ରାଷ୍ଟ୍ରପତି ଭାବେ ଅନୁରା କୁମାର ଦିଶାନାୟକେ ଗତକାଲି ଶପଥ ଗ୍ରହଣ କରିବା ପରେ ଆଜି ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ମନ୍ତ୍ରିମଣ୍ଡଳରେ ହରିଣୀ ଅମର ସୂର୍ଯ୍ୟା, ବିଜିଥା ହେରାଥ ଏବଂ ଲକ୍ଷ୍ମଣ ନିପୁଣ ଅର୍ଚି ସାମିଲ ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସଫଳ, ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ। ବିଧାୟକମାନଙ୍କ ଦକ୍ଷତା ଏବଂ କାର୍ଯ୍ୟକଳାପରେ ସୁଧାର ଆଣିବା ଉପରେ ବାଚସ୍ପତି ଓମ୍ ବିର୍ଲାଙ୍କ ଗୁରୁତ୍ୱ ପ୍ରଦାନ। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। ଆଜିଠାରୁ 5 ଉଜ୍ବେକିସ୍ତାନ ଗସ୍ତରେ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ ଦେଶରେ ମଙ୍କିପକ୍ସର କ୍ଲେଡ୍-1B ଭାରିଆଣ୍ଟ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।